ଆଜ୍ଞା ନମସ୍କାର, ମୁଁ ଓଡ଼ିଆଲପୁର ସ୍କୁଲରୁ କହୁଥିଲି। ଆମର ଛାତ୍ରୀମାନେ କିଛି ଗୀତ ଗାଇବାକୁ ଚାହୁଁଛନ୍ତି।
ଏମିତି ଜୀବନ ହେଲା ମତେ କା